नमो भगवते वासुदेवाय स्वागत अर्जुन सावर एकादश श्री भगवान नाम कीर्तन कले आम जन्म मरण सम्बन्धी किसी कथा कह समय तेणु मनुष्य जन्म मनुष्य जन्म उद्दिष्ट जन्म मृत्युर जो समस्या रही समस्या समाधान पाई मनुष्य जन्म उद्दिष्ट पद्म पुराण वर्णना कर जन मनुष्य जन्म प्राप्त होती अनेक जन्म पार है से मनुष्य जन्म प्राप्त हुए आम जो शास्त्र ज्ञान ये ज्ञान एपर्त वैज्ञानिक मान जाना ना तेनाली संपूर्ण ज्ञान आम शास्त्र प्राप्त हो जन्म पूर्व कथा मृत्युर पर कथा कौन वैज्ञानिक बुझे पारे ना कि आमर ये शास्त्र ये हूँ स्पिरिचुअल साइंस ये हूँ परमात्म विज्ञान जो थे समस्त ज्ञान रही वेदांत भी कहलाए वेद कहले ज्ञान ज्ञान अंत आम वेदांत प्राप्त हवा कौन सी वैज्ञानिक जिते रिसर्च कले जिते गवेषणा कले से कही पारे ना जे आम ये ज्ञान अंत प्राप्त होगल किंतु आम वैदिक शास्त्र वेदांत भी कह वेद ज्ञान भगवद्गीत भगवान कहले ज्ञान प्रथम अज्ञान जगतों में था भगवद्गीता तेर अध्याय अष्टम श्लोक रु आरंभ कर पांचटी श्लोक भगवान ज्ञान विषय कहले अंतिम कहले एक ज्ञान प्रोक्तम अज्ञान जगत न्यथा ये हूँ समस्त प्रकार समस्त ज्ञान प्रदान करी आईला सब अज्ञान तेणु ये जन्म पूर्व एवं मृत्युर पर कथा आम जाना जन जो मनुष्य से विषय जानापी आग्रह प्रकाश करे बुझा पड़ो तार प्रकृत मनुष्य जन्म आरंभ है तेणु वैदिक शास्त्र जो शास्त्र रचना कले भगवान जन अवतार व्यासदेव समस्त वैदिक शास्त्र रचना कर सर से अंतिम वेदांत सूत्र रचना कले आम जो कहल वेदांत कथा भी कहलु भगवदगीतार भगवान ये वेदांत को अनुमोदन कर महात्मा ज्ञान महात्मा महात्मा ज्ञान गान कर भगवदगीता तेर अध्याय कृष्णी बौधा गीतम छंद भी विविधे पृथक ब्रह्मसूत्र पदस्थ हेतु मध्य विनिश्चित ब्रह्मसूत्र कथा कह जाए बहुत ऋषि बहुत प्रकार कथा कही कि ब्रह्मसूत्र ठीक भाव न्यायिक भाव सब वर्णना कर तेणु ये वेदांत सूत्र ये आरंभ हो ब्रह्म जिज्ञासा ये प्रथम सूत्र पांच पंचावन सूत्र अच्छा प्रथम सूत्र हूँ अथात ब्रह्म जिज्ञासा अथात कहार उद्देश्य हूँ जन अशी लक्ष जन्म पार होगा जन मनुष्य जन्म प्राप्त होती गुरुत्वपूर्ण मनुष्य जन्म तेणु ये आम गोटे सुजोग प्रदान करे मृत्यु जो आम आलोचना करुचे जन्म मृत्यु सम्बन्धी जो आलोचना करुचे ये अन्य मनुष्य मानी ये गोटे शिक्षा आम प्रस्तुत हवा मृत्यु आम प्रस्तुत हवा जाऊ ये भगवत वेदांत सूत्र जो कहले व्यासदेव प्रथम सूत्र कहले अर्थात ब्रह्म जिज्ञासा तेना आमर कहवा कथा जे जड़े जो मनुष्य जन्म प्राप्त हो से मनुष्य जन्म सिद्धि प्राप्त होगा कि नहीं ये बुझ बुझा जा प्रकृत तार ब्रह्म जिज्ञासा हो ना ये ब्रह्म जिज्ञासा जन आरंभ कर बुझे तार प्रकृत मानव जन्म आरंभ होगा ना आम श्री श्रीमद गौर गोविंद महाराज कहती जिसे जने उच्छ विषाण भीनम पशु पशुर उच्छ अच्छी लंगुर अच्छी विषाण बा सिंह अच्छी मनुष्य शिशु नाही किंतु नथिले मध्य से पशु भली भागवत शब्द वर्णना करा जाइछि कौन सेटा सर्वित ब्रावस्त्र करई संस्कृत पुरुष पशु नजब कर्ण पथ पेतो जातु नाम गदा ग्रज ए चारोटि पशु सहित तुलना करा जाइछि सो बलि कुकुर बीट बराह पहले दृष्टावधि सुकर वस्त्र पहले ओट खरई पहले गध ये चारोटि पशु कहीं वर्णना करा जाइछि प्रभुपाद महाराज द्वारा तात्पर्य कहिसंति आमे शिशु वर्णना करिबा नहीं संक्षेप में आम कह सब संस्कृत पुरुष पशु बोली कहगला जदि पुरुष जब मनुष्य जन प्राप्त होती किंतु से मैंने पुरुष पशु कहीं न जब कर्ण पथ पेतो जातु नाम गदाग्रज भगवान गदाग्रज गदाकर अग्रज गदा अग्रज ये भगवान कृष्ण कर से भगवान तकर से भगवान कथा कर्णरे पड़ेला नाही
हरे कृष्णा 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 हरे 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 राम
राम हरे हरे नाले पुरुष संस्कृता बहुत समय सम्मानित होती बहुत प्रशंसा करा जाकर किंतु भगवान कथा कानरे पड़ेला नाही से माने हरी हरी विफले जन्म गुआलो मनुष्य जन्म पाया राधा कृष्ण नाम दिया जानिया सुनिया विष खाइन मनुष्य जन्म जो प्राप्त जन है 80 लक्ष जन्म पार है पर जन मनुष्य जन्म प्राप्त होती भगवान जितने भौतिक जगत सृष्टि कले भागवत एकाद स्कंद वर्णना कर दत्तात्रेय 24 की गुरु ग्रहण कर जे एक चुत्री चतुष्पाद बहुपाद तथा पद बहुय संति पुरा सुष्टा तासां में पौरुषी प्रिया अनेक प्रकार जीव अच्छे 84 लक्ष प्रकार जीव अच्छे हम कहले मनुष्य मध्य मन मान को मध्य मध्य 4 लक्ष प्रकार जीव मनुष्य अच्छे तेणु जहा हो जड़े जिते बड़े पौरुषी प्रिया भगवान जिते सृष्टि कले जिते मनुष्य शरीर सृष्टि कले से मनुष्य शरीर भगवान अत्यंत प्रिय कहीं शरीर में आम ये भौतिक जगत जो मूल समस्या रही जन्म मृत्यु समस्या ये समस्या समाधान करेणु आज जो परिप्रेक्षी में आज जो घटना आम जो चिंता करुचे स्वर्गत अर्जुन स्वामी विषय आम चिंता करुचे आत्मार सद्गति विषय व्यवस्था करवस्था कर आमे मध्य आम आत्मार सद्गति विषय आज थोड़ा सतर्क हबार अच्छी ये होती सब बड़ आश्चर्य महाभारत जो धर्मभक्त प्रश्न पचारे युधिष्ठिर महाराज को बहुत बड़ प्रश्न प्रसंग रही संक्षेप में कहते जो से प्रश्न पचारे कि आश्चर्य सब श्रेष्ठ आश्चर्य कौन आम पाठ पढ़ते सप्त आश्चर्य रही पृथ्वी से 7 wonders रही कहुए किंतु युधिष्ठिर महाराज कहले सब आश्चर्य विषय होनी हानि भूतानि गच्छन्ति जमालयम् शेष स्थावर मिशन्ति किम आश्चर्य मत पर प्रतिदिन आम देखुचे बहुत मृत्यु बरण कर बहुत जीव मनुष्य विशेष भाव मनुष्य मृत्यु बरण कर जो मैंने वंचित रही चिंता करना से मृत्यु प्राप्त हो बड़े आश्चर्य कथा किसी ना तेणु जड़े मनुष्य जन प्राप्त होती मान से समस्या समान मृत्यु को जय कर मृत्यु को जय करवाला मनुष्य जन्मर लक्ष्य अंत काले च मामेव स्मरण मुक्ता कलेवरम ज प्रयाति समभाव जाति ना स्थित संशय यदि आम मनुष्य जन प्राप्त हई यदि मृत्यु समय होती श्रेष्ठ परीक्षा आम समस्त से परीक्षा समय आसव ଆରେ ଯେ ସ୍ୱର୍ଗତ ଅର୍ଜୁନ ସାମନ୍ତର ଆସିଥିଲା ତା ନୁହେଁ, ସମସ୍ତଙ୍କର ଆସିବ। ତେଣୁ ସିଏ ପାସ୍ ହେଇଛନ୍ତି ଫେଲ୍ ହେଇଛନ୍ତି ସେ ଭଗବାନ ଜାଣିଛନ୍ତି, ଅନ୍ତର୍ଯ୍ୟାମୀ ଜାଣିଛନ୍ତି। କିନ୍ତୁ ଯାହା ବି ହଉ, ସିଏ ବହୁତ ଉନ୍ନତ ଶିଳ୍ପୀ ଥିଲେ, ବହୁତ ସୁନ୍ଦର ସଙ୍ଗୀତ ଗାନ କରୁଥିଲେ, ଭଗବାନଙ୍କ ଭଜନ ଗାନ କରୁଥିଲେ। ଆମେ ଶୁଣିଥିଲୁ ଟିଭିରେ ତାଙ୍କର ସଙ୍ଗୀତ, ଭାରି ଭଲ ଲାଗେ ତାଙ୍କର ସଙ୍ଗୀତ। ତେଣୁ ଏଇ ଭଗବାନଙ୍କର ଯଦି ସେବାରେ ଆମେ ନିଯୁକ୍ତ ହେଲେ, ଆମେ ଅନ୍ତିମରେ ଯଦି ସଦ୍ଗତି ଲାଭ ନ କଲେ ମଧ୍ୟ କିଛି ଚିନ୍ତା ନାହିଁ। ଭଗବତ ଗୀତାରେ ଭଗବାନ କହିଲେ, ଅର୍ଜୁନ ପ୍ରଶ୍ନ ପଚାରିଲେ, ପ୍ରଭୁ ଆମେ ଭଗବାନଙ୍କ ସେବା ନିଯୁକ୍ତ ରହିଛେ, କିନ୍ତୁ ଆମେ ଯଦି ଶ୍ରେଷ୍ଠ ସିଦ୍ଧି ଲାଭ କରି ନ ପାରିଲେ ତାହେଲେ ଆମର କଣ ଗତି ହବ? ତେଣୁ ପ୍ରଭୁପାଦ ଭଗବାନ ସେ ତାର ଉତ୍ତର ଦେଇଛନ୍ତି ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ, ଏ ପାର୍ଥ ପାର୍ଥ ନୈବାନ ପୁତ୍ର ବିନାଶ ସ୍ୱଚ୍ଛ ବିଦ୍ୟତେ ନୈ କଲ୍ୟାଣ କଷ୍ଟି ଦୁର୍ଗତି ତାଛନ୍ତି। ଏ ପୁତ୍ର ଏ ସଖା, ଯେଉଁମାନେ କଲ୍ୟାଣକର ମାର୍ଗରେ ଅଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି, ନୈବା ଏ ଭୌତିକ ଜଗତରେ ତାଙ୍କର କେବେ ହେଲେ ଦୁର୍ଗତି ହେବ ନାହିଁ, ଆଉ ପରଜନ୍ମରେ ମଧ୍ୟ ତାଙ୍କର କେବେ ଦୁର୍ଗତି ହେବ ନାହିଁ। ତେଣୁ ସ୍ୱର୍ଗତ ଅର୍ଜୁନ ସାମନ୍ତର ମଧ୍ୟ ଯେହେତୁ ସେ ଭଗବାନଙ୍କ ଭଜନରେ ନିଯୁକ୍ତ ଥିଲେ, ନିଶ୍ଚିତ ଭାବରେ ତାଙ୍କ ପରଜନ୍ମ ଗୋଟେ ଉନ୍ନତ ଜନ୍ମ ସେ ପ୍ରାପ୍ତ ହେବେ। ଆମେ ଭଗବତ ଗୀତାର ଯାହା ଆମେ ବୁଝୁଛେ, ତେଣୁ ଭଗବାନ କହିଛନ୍ତି ଚିନ୍ତା କରିବାର କିଛି ନାହିଁ ଅର୍ଜୁନ, ପ୍ରାପ୍ୟ ପୁଣ୍ୟ କୃତ୍ୱାନ୍ ଲୋକାଣି ସୁତ୍ୱା ସାଚି ସମାନ ସୂଚିନା ସିନତାଙ୍ଗ ଯୋଗ ଭ୍ରଷ୍ଟ ବିଜାୟତେ। ଯଦି ବା ଆମେ ମୃତ୍ୟୁ ସମୟରେ ଆମର ସମସ୍ତଙ୍କର ସେ ସମୟ ଆସିବ, ଆମେ ପାସ୍ ହବା ଫେଲ୍ ହବା ଆମେ ଜାଣିନେ, କିନ୍ତୁ ତଥାପି ଚିନ୍ତା କରିବାର କୌଣସି କାରଣ ନାହିଁ। ଭଗବାନ କହୁଛନ୍ତି ସେ କଥା, ପ୍ରାପ୍ୟ ପୁଣ୍ୟ କୃତ୍ୱାନ୍ ଲୋକାଣି ସୁତ୍ୱା ସାଚି ସମାନ, ସେମାନେ ବହୁତ ବହୁତ ଜନ୍ମ ବହୁତ ବହୁତ ବର୍ଷ ଧରି ପୁଣ୍ୟକୃତ ଲୋକମାନଙ୍କରେ ସେମାନେ ଜନ୍ମଗ୍ରହଣ କରିବେ, ବହୁତ ବି ଉପଭୋଗ ସବୁ ରହିଛି। ପ୍ରାପ୍ୟ ପୁଣ୍ୟକୃତ ଲୋକାନୁସୂତ ଶାଶ୍ୱତୀ ସମାନ ଏବଂ ସୂଚନା ସୀମତାଙ୍ଗ ଯୁବଗ୍ରଷ୍ଟ ବିଜାୟତ, ପୁଣି ତାଙ୍କୁ ସୁଯୋଗ ଦିଆଯିବ, ସେମାନେ ପୁଣି ମନୁଷ୍ୟ ଜନ୍ମରେ ସିଦ୍ଧି ଲାଭ କରିବା ପାଇଁ ତାଙ୍କୁ ପୁଣି ସୁଯୋଗ ଦିଆଯିବ। ତେଣୁ ଏ ମନୁଷ୍ୟ ଜନ୍ମ ଉଦ୍ଦିଷ୍ଟ ହେଇଛି ସେଇ ମୃତ୍ୟୁକୁ ଜୟ କରିବା ପାଇଁ। ତେଣୁ ଆମେ ସମସ୍ତେ ଏଇ ମନୁଷ୍ୟ ଜନ୍ମରେ ସେଇଥିପାଇଁ ଚେଷ୍ଟା କରିବା କେମିତି ଆମେ ମୃତ୍ୟୁକୁ ଜୟ କରିବା, ଏଇ ପ୍ରଶ୍ନ ପଚାରିଥିଲେ। ଏଇ ଆମେ କହିଲେ ବେଦାନ୍ତ ସୂତ୍ର କଥା କହୁଥିଲେ, ଯେଉଁ ପ୍ରଥମ ସୂତ୍ର ହେଉଛି ଅର୍ଥାତ ବ୍ରହ୍ମ ଜିଜ୍ଞାସା, ତାପରେ ଦ୍ୱିତୀୟ ସୂତ୍ର କହିଲେ ବ୍ରହ୍ମ ଜିଜ୍ଞାସା କ'ଣ ନା ଜନ୍ମାଦ୍ୟଶ ଯତଃ। ତେଣୁ ଏଇ ଶ୍ଳୋକରୁ ଏଇ ସୂତ୍ରରୁ ଆମର ଭାଗବତ ଆରମ୍ଭ ହେଇଛନ୍ତି। ବିରାଟ ଶ୍ଳୋକ ଜନ୍ମାଦ୍ୟଶ ଯଥା ଅନୁବାଦ ଇତ୍ୟ ସାତିଶ ଅଭିଜ୍ଞ ସ୍ୱରାଟ ଇତ୍ୟାଦି ବହୁତ କଥା ରହିଛି। ତେଣୁ ଇଏ ଯେଉଁ ଜନ୍ମାଦ୍ୟଶ ଯଥା ଏଇ ଶ୍ଳୋକଟି ଏତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆମର ଇସ୍କନ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ପ୍ରଭୁପାଦ ମହାରାଜଙ୍କର ଯେ ଗୁରୁଦେବ ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଢାକାରେ ତିନି ମାସ ଧରି ପ୍ରବଚନ ଦେଇଥିଲେ ଏହି ଶ୍ଳୋକ ଉପରେ। ଆମକୁ 30 ମିନିଟ୍ ଦିଆଯାଇଛି, ଆମେ କ'ଣ କହିବା କଥା, ଖାଲି ଏତିକି ଜାଣିବା ଯେ ଏଇ ଯେଉଁ ଜଣେ ଯେତେବେଳେ ଜିଜ୍ଞାସା କରିବ ଭଗବାନ ବିଷୟରେ, ସେତେବେଳେ ସେ ଜାଣିବ ଯେ ପ୍ରକୃତରେ ଆମର ଜୀବନ ଲକ୍ଷ୍ୟ ହେଉଛି ଆମେ ଏଇ ଏଇ ପ୍ରଶ୍ନଟି ପଚାରି ଭାଗବତ ସେ କଥା ବର୍ଣ୍ଣନା କରାଯାଇଛି। ପରିକିତ ମହାରାଜ ସେଇ ପ୍ରଶ୍ନଟି ପଚାରିଥିଲେ, ପରିକିତ ମହାରାଜ ଯେତେବେଳେ 65 ବର୍ଷ ହେଇଥିଲା ତାଙ୍କୁ, ଆମର ଅର୍ଜୁନ ସ୍ୱାମୀଙ୍କୁ ହେଇଥିଲା ବୋଧେ 68 ବର୍ଷ ନା 51 ତାଙ୍କର ଜନ୍ମ ଡେଟ୍ ଅଫ୍ ବାର୍ଥ 77 ତା ଡେଟ୍ ଅଫ୍ ବାର୍ଥ କେତେ
3 ଜୁନ୍ 1947।
ତେଣୁ ଏ ପରିକିତ ମହାରାଜଙ୍କ ବୟସ ହେଇଥିଲା 65 ବର୍ଷ, ଯୁବକ ବୟସରେ ଥିଲେ ସେ, କିନ୍ତୁ ସେ ଅଭିଶାପଗ୍ରସ୍ତ ହେଇଗଲେ। 5 ବର୍ଷର ବାଳକ ଅଭିଶାପ ଦେଇଦେଲା ଯେ ସପ୍ତମ ଦିନରେ ତୁମକୁ ତକ୍ଷକ ଦଂଶନ କରିବ। ତେଣୁ ଏଇ ଯେଉଁ ଅଭିଶାପ ଦେଲେ ସପ୍ତମ ଦିନ, ଇଏ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ। सेवेन्थ डे कारण ये जो रही सप्ताह सात दिन रही सोम आज है शुक्रवार तेना शुक्रवार गुरुवार ये सात दिन रही सात दिन भितर जन मृत्युवरण करेंगे तेणु कौन आम कर्तव्य ये प्रश्न पचार परीक्षित महाराज जो अभिशाप प्राप्त हेले से दुखित हेले ना बहुत से आनंदित हेले कहीं आम जाने शेष समय आसगला कि आम शेष समय के जाने तेणु परीक्षित महाराज बहुत आनंदित समस्त जो राज्य पृथ्वीर सम्राट थे सब त्याग कर पुत्र श्रेष्ठ पुत्र जन्मेजय चार पुत्र थे जन्मेजय प्रदान कर चली आसले कौन खाद्य कौन पानी ग्रहण नक गंगा नदी तटे सुकर्ता स्थान बर्तमान रही उपवासन करते षाठी हजार मन से आज उपस्थित थे समग्र विश्वर खाली पृथ्वीर नुह ब्रह्मपुट आरंभ कर समस्त लोकर जिते मन ऋषि अच्छा षाठी हजार मन ऋषि उपस्थित थे कि प्रश्न उत्तर दे पारे ना अत पृछाणी संसिधि योगिना परम गुरु मनुष्य जन्म केमी श्रेष्ठ सिद्धि प्राप्त हवा कौन आम कर्तव्य जत् श्रोतव्यम अथ जाप्यम जत् कर्तव्यम नृवी प्रभु स्मर्तव्यम भजनियम बाई जद्वा विपर्यम ये सब बहुत गुरुत्वपूर्ण कहीं आम जो जाऊ कौ तुम्हें भगवान नाम जप कर
हरे कृष्णा 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 हरे 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 राम 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 हरे
किंतु से पचार कहीं जप करवा किंतु परीक्षित महाराज पचारे ना कहीं जप करवा से पचारे कौन जप करवा आम समस्त जप करुचे भक्त हूँ अभक्त हूँ समस्ते किसी ना कि चिंता कर किंतु कौन चिंता करवा कौन जप करवा से प्रश्न उत्तर देखते जहाँफल मनुष्य जन्म सिद्धि प्राप्त होगा तेणु परीक्षित महाराज के प्रश्न षाठी हजार ऋषि थे सिद्धांत उपनीत हो पारे ना कौटा करवा कारण दस टी अपवर्ग रही मौन व्रत सुत विभिन्न प्रकार रही उपाय रही अपवर्गर मनुष्य जन्म सिद्धिपाई कि कौन टा करवा कथा कई सिद्धांत उपनीत हो पारे ना कि आसपस्थित सुखदेव गोस्वामी षोल वर्ष युवक देखा जायर टी अधिका लग्न अवस्था अच्छा कौन वस्त्र नाकर समस्त मुनि मैंने दंडाय मन सम्मान प्रदर्शन कले तेणु परीक्षित महाराज तुम गोटे आश्वासन प्रदान कर प्रणाम कर सम्मान प्रदर्शन करी ताकू ये प्रश्न भी पचारे तेणु जोटा करवा कथा नुह से आरंभ कले सुखदेव गोस्वामी उत्तर प्रश्न उत्तर कारण परीक्षित महाराज प्रश्न था कौन करवा कौन करवा ना कि सुखदेव गोस्वामी कौन करवाटा न कही कौन करवा ना से विषय आरंभ कले कहीं सतकड़ा अनुसर भाग लोक से कर जोटा करवा कथा नुह ताद्र नृणा सहस्रश अपश्यत आत्मतत्व गृहेशु गृह मेदिना भाव से गृह से जापारे ना मनुष्य जन्मर मूल्य पशुभरी जीवन चलीगला तेणु परीक्षित तस्मा भारत सर्वात्मा भगवान ईश्वर हरि श्रोतव्य कीर्तितव्य स्मर्तव्यस्त इच्छता अभय मृत्यु को पार होगापी हेले अभय प्राप्त होगापी हेले मृत्यु को जय करने एकमात्र उपाय हूँ यही गुटिक अन्य कौन से उपाय ना तस्मा से सिद्धांत दे भारत भरत वंश परीक्षित महाराज भरत हूँ दुष्मदेव पुत्र भरत चंद्र वंश प्रसिद्ध राजा प्रसिद्ध राजा थे भरत श्री वंश पांडव मान को भारत बोली कह जाए भगवान भगवद गीतार अनेक थर अर्जुन को भारत बोली कहते तेणु परीक्षित महाराज को सुखदेव गोस्वामी कहते भारत जस्मा भारत सर्वात्मा आमर ये कर्तव्य भगवान समस्त आत्मा ଖାଲି ଯେ ଅର୍ଜୁନ ସମଙ୍କର ହୃଦୟରେ ଥିଲେ ତା ନୁହଁ, ସମସ୍ତଙ୍କ ହୃଦୟରେ ଅଛନ୍ତି, ସେ ସର୍ବାତ୍ମା ରୂପରେ ରହିଛନ୍ତି ଭଗବାନ। ଏବଂ ଭଗବାନ ସେ ହେଉଛନ୍ତି ଭଗବାନ, ନିଜକୁ ବିସ୍ତାର କରିଛନ୍ତି ଆମକୁ ଉଦ୍ଧାର କରିବା ପାଇଁ, କିନ୍ତୁ ଆମେ ତାଙ୍କର ଶୁଣୁନେ, ତାଙ୍କ କଥା ଶୁଣୁନେ। ଭଗବାନ ରହି ଭାରତ ସର୍ବାତ୍ମା ଭଗବାନ ଈଶ୍ୱର ସବୁକିଛି ନିୟନ୍ତ୍ରଣ କରୁଛନ୍ତି, ଏବଂ ସେ ହେଉଛନ୍ତି ହରି, ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ସମସ୍ତଙ୍କୁ ସମସ୍ତଙ୍କର ଅମଙ୍ଗଳ ଦୂର କରନ୍ତି ହରି, ଏବଂ ପ୍ରେମ ପ୍ରଦାନ କରି ସମସ୍ତଙ୍କ ମନକୁ ଆକର୍ଷଣ କରନ୍ତି ଭଗବାନ ହରି। ତାଙ୍କ ବିଷୟରେ ଶୁଣିବା କଥା, ଶ୍ରୋତବ୍ୟ କୀର୍ତ୍ତିତବ୍ୟ ସେ ତାଙ୍କ ବିଷୟରେ କୀର୍ତ୍ତନ କରିବା କଥା, ଏବଂ ତାଙ୍କର ସ୍ମରଣ କରିବା କଥା। ଇଚ୍ଛତା ଭଗବାନ ଯଦି ଯେଉଁମାନେ ମୃତ୍ୟୁକୁ ପାର ହେବା ପାଇଁ ଚାହୁଁଛନ୍ତି, ଏବଂ ଯେଉଁମାନେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ତାଙ୍କର ଆତ୍ମାର ସଦ୍ଗତି ପାଇଁ ମଧ୍ୟ ଏଇ ଗୋଟିଏ ଏକମାତ୍ର ଉପାୟ, ଏଇ ଏକମାତ୍ର ଏକ ଉପାୟ, ଉପକଳ୍ପ ସର୍ବମ ତାବତ୍ ଯତ୍ ସାମ୍ପ୍ରଦାୟିକମ୍, ଏକଥା ମଧ୍ୟ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହିଥିଲେ। ତେଣୁ ଯେଉଁମାନେ ପରପାର ବି ଯାଇଛନ୍ତି, ଯେଉଁମାନେ ଏ ପାରିରେ ଅଛନ୍ତି, ସମସ୍ତଙ୍କର ଗୋଟିଏ କର୍ତ୍ତବ୍ୟ, ଭଗବାନଙ୍କର ନାମ କୀର୍ତ୍ତନ। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ।
ତେଣୁ ଆମେ ବହୁତ ସଂକ୍ଷେପରେ ଆମ କଥାକୁ କହିଲେ ବହୁତ ସନ୍ଦେହ ଥିବ, ବହୁତ ପ୍ରଶ୍ନ ଥିବ, ଆମେ ଖାଲି ଗୋଟିଏ ପ୍ରଶ୍ନ ଯଦି କହିବେ, କିଏ ପ୍ରଶ୍ନ ଉତ୍ତର ଦେବା, ଆମ କଥାକୁ ଶେଷ କରିବା। 9 ବାଜିଗଲା। ହରି ବାବୁ ବହୁତ ବଢିଆ ପ୍ରଶ୍ନ କଲେ। 10 ଅପବର୍ଗ ରହିଛି ସିଦ୍ଧି ପ୍ରାପ୍ତ ହେବା ପାଇଁ ବା ଜୀବନରେ ଶ୍ରେଷ୍ଠ ଉନ୍ନତି ଲାଭ କରିବା ପାଇଁ 10 ଯେଉଁ ଉପାୟ ରହିଛି, କ'ଣ କ'ଣ ସେ ଉପାୟ କିଏ କହିପାରିବେ? କିନ୍ତୁ ହରିପ୍ରଭୁଙ୍କର ଜିଜ୍ଞାସା ହେଲା, ପ୍ରକୃତରେ ତତ୍ତ୍ୱ ଜିଜ୍ଞାସା ତାଙ୍କର ଆରମ୍ଭ ହେଇଛି ହରିବଙ୍କର। 7 ସ୍କନ୍ଦ 9 ଅଧ୍ୟାୟ 46 ଶ୍ଳୋକରେ କଥା ପ୍ରହ୍ଲାଦ ମହାରାଜ କହିଛନ୍ତି, ଭଗବାନ ନୃସିଂହଦେବ ପ୍ରାର୍ଥନା କହିଛନ୍ତି, ମୌନ ବ୍ରତ ଶ୍ରୁତ ତପ ଅଧ୍ୟୟନ ସ୍ୱଧର୍ମ ବ୍ୟାଖ୍ୟା ରହୋ ଜପ ସମାଧାୟ ଅପବର୍ଗ୍ୟା ପ୍ରାୟ ପରମ ପୁରୁଷନ୍ତେ। ଇଏ ହେଉଛି 10 ଉପାୟ ଅପବର୍ଗ୍ୟା, ଇଏ ହେଉଛି ଭୌତିକ ଜଗତ ହେଉଛି ପବର୍ଗ, ସମସ୍ତେ ମୃତ୍ୟୁବରଣ କରିବା ଅନ୍ତିମ ପବର୍ଗ ହେଉଛି ମୃତ୍ୟୁ, ପଭମ। କିନ୍ତୁ ମନୁଷ୍ୟ ଜନ୍ମର ଶ୍ରେଷ୍ଠ ସିଦ୍ଧି ହେବ ଅପବର୍ଗ ପ୍ରାପ୍ତ ହେବା, ଯେଉଁଠି ମୃତ୍ୟୁ ନାହିଁ ତାର ବିଭିନ୍ନ ପ୍ରକାର ଉପାୟ ରହିଛି, ମୌନ ମୌନ ଅବଲମ୍ବନ କରିବା ଏଇ ଗୋଟିଏ ଉପାୟ, ବ୍ରତ ବିଭିନ୍ନ ପ୍ରକାର ବ୍ରତ ରହିଛି, ଶ୍ରୁତ ଯେଉଁମାନେ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି, ତପସ୍ୟା ବିଭିନ୍ନ ପ୍ରକାର ତପସ୍ୟା କୁହାଯାଇଛି, ଶାରୀରିକ ମାନସିକ ବାଚିକ ବିଭିନ୍ନ ପ୍ରକାର ତପସ୍ୟା ରହିଛି, ଅଧ୍ୟୟନ ଇଏ ଶାସ୍ତ୍ର ଅଧ୍ୟୟନ ଇଏ ମଧ୍ୟ ଗୋଟେ ଅପବର୍ଗ୍ୟା, ସ୍ୱଧର୍ମ ଆଚରଣ କରିବା ବର୍ଣ୍ଣାଶ୍ରମ ଇତ୍ୟାଦି ଯେଉଁ ଧର୍ମ ସବୁ ରହିଛି ସ୍ୱଧର୍ମ ଆଚରଣ କରିବା ଇଏ ମଧ୍ୟ ଗୋଟେ ଅପବର୍ଗର ଉପାୟ, ଏବଂ ବ୍ୟାଖ୍ୟା ଶାସ୍ତ୍ର ବ୍ୟାଖ୍ୟା କରିବା ଇଏ ମଧ୍ୟ ଗୋଟେ ଉପାୟ, ରହୁ ଏକାନ୍ତ ସ୍ଥାନରେ ବାସ କରିବା, ଏବଂ ଜପ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଇଏ ହେଉଛି ଗୋଟେ ଯଜ୍ଞ। ଭଗବତରେ ଭଗବାନ କହିଲେ 10 ଅଧ୍ୟାୟରେ, ଯଜ୍ଞାନାମ ଜପ ଯଜ୍ଞ, ଯଜ୍ଞମାନ ଭିତରେ ଶ୍ରେଷ୍ଠ ଯଜ୍ଞ ହେଉଛି ଜପ ଯଜ୍ଞ, ଇଏ ମଧ୍ୟ ଗୋଟେ ଅପବର୍ଗ, ଏବଂ ଅଧ୍ୟୟନ ସ୍ୱଧର୍ମ ଅନ୍ୟ ଶାସ୍ତ୍ର ଅଧ୍ୟୟନ କରିବା ଏବଂ ସ୍ୱଧର୍ମ ପାଳନ କରିବା, ଏ ସରି ମୁଁ କହିଦେଇଛି ଏଇଟା, ସମାଧାୟ ସମାଧି ଯେଉଁ ଅଷ୍ଟାଙ୍ଗ ଯୋଗ ରହିଛି ଅନ୍ତିମ ହେଉଛି ସମାଧି ପ୍ରାପ୍ତ ହେବା, ଇଏ ହେଉଛି ଆପବର୍ଗ୍ୟା, ଇଏ ହେଉଛି 10 ଉପାୟ ରହିଛି। ତେଣୁ ଏଇଭଳି ଭାବରେ ସମସ୍ତ ମୁନିଋଷିମାନେ ସ୍ଥିର କରିପାରିଲେନି କ'ଣଟା କରିବା କଥା, ମହାପ୍ରଭୁ ସେ ବିଷୟରେ ଆଲୋଚନା କରିଛନ୍ତି ରାୟ ରାମଙ୍କ ସହିତ, ଚୈତନ୍ୟ ଚରିତ୍ରାମୃତ ମଧ୍ୟ ରହିଲା ଅଷ୍ଟମ ପରିଚ୍ଛେଦରେ ଆପଣମାନେ ଦେଖିବେ, ବିସ୍ତାର ଉତ୍ତର ପାଇବେ ସେଥିରେ। ମହାପ୍ରଭୁ ଯେତେବେଳେ ପ୍ରଶ୍ନ ପଚାରିଥିଲେ କ'ଣ କରିବା କଥା, ଯେଉଁ ରହିଛି ଆମର ସିଦ୍ଧି ସାଧ୍ୟ ଏବଂ ସାଧନ କ'ଣ, ତେଣୁ ସେଇଠି ମଧ୍ୟ ରାୟ ରାମାନନ୍ଦ ବହୁତ କଥା କହିଥିଲେ, କିନ୍ତୁ ମହାପ୍ରଭୁ କହିଲେ ନା ଏ ହୋ ବାହ୍ୟ ଆଗେ କହ ହା। ତେଣୁ ଯେତେବେଳେ ସେ ଏଇ କଥା କହିଲେ ଆମେ ଯେତେବେଳେ ଶ୍ରବଣ କରିବା, ଉପଯୁକ୍ତ ପରମ୍ପରାରେ ଆସୁଥିବା ସାଧୁଙ୍କ ମୁଖରୁ ଯଦି ଶ୍ରବଣ କରିବା ଭଗବାନ କଥା, ତାହେଲେ ହିଁ ଆମେ ଆମର ସାଧ୍ୟ ପ୍ରାପ୍ତ ହେଇପାରିବା, ଇଏ ହେଉଛି ସାଧନ। ତେଣୁ ଏଇଭଳି ଭାବରେ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ କି ଜୟ ଶ୍ରୀ ଭଗବାନ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦ ପଟି ବୈଷ୍ଣବ କି ଦାଇ ଗୋତ୍ମାନନ୍ଦେ
ହରେ କୃଷ୍ଣ। ମୁଁ ଆମର ଅର୍ଜୁନ ସମର ବାବୁଙ୍କର ଝିଅଙ୍କୁ ଅନୁରୋଧ କରୁଛି, ଆଉ ସେ କିଛି ବାପା ଝିଅ କ'ଣ ଶିକ୍ଷା ଦେଇଥିଲେ ଆଉ ସେ ଶିକ୍ଷା ଟିକେ ନାକୁ କିଛି ଗୁଣ କୀର୍ତ୍ତନ ତାଙ୍କର କରନ୍ତୁ ଆଉ ଆମର କମ